ଆଜ୍ଞା, ମୋ ନାଁ ଲକ୍ଷ୍ମୀ ଦାସ, ମୁଁ ଭରତପୁର 22 ନମ୍ବର ଲାଗିଛି। ମୋତେ ମେହେନ୍ଦି ଗାର୍ଡ ଆଉ ମୋତେ ଖାଲି ଘରଟା ମିଳୁଛି, ଆଉ କିଛି ସରକାରଠୁ ସାହାଯ୍ୟ ମିଳିନି। ମୁଁ ଗୋଟେ ଛୋଟିଆ ଦୋକାନଟେ କରିକି ବସିଛି, ଆପଣ ଯଦି ମୋ ପାଇଁ ଟିକେ ସାହାଯ୍ୟ କରିବେ, ଗାଡି ଗୋଟେ କରିଦିଅନ୍ତେ, ମୁଁ ନିଜକୁ ନିଜେ ଚଳିପାରିବି, ଅନ୍ୟ ଉପରେ ଆଉ ନିର୍ଭର କରିବି ନାହିଁ।